ସୀତା, ଏ ସୀତା, ଆଲୋ କୁଆଡେ ଯାଉଛୁ? ପୁଅକୁ ଧରିକି ଆଣିଲୁ ଆଣିଲୁ, ତୋ ପୁଅକୁ ଟିକେ କାଖେଇ ଦିଏ, ବହୁ ଦିନ ହେଲା ଦେଖି ନଥିଲି।
ହଁ ନାନୀ, ଯାଉଛି।
ଦେଲୁ ଦେଲୁ ଦେଲୁ, ତୋ ପୁଅକୁ ଦେଲୁ। ଆଲୋ ସୀତା, ତୋ ପୁଅ କଣ ଏତେ ପତଳା ଆଉ ହାଲକା ଲାଗୁଛି ମ?
କଣ କରିବି ନାନୀ, ଯେତେବେଳେ ଖାଉଛି ଅଳ୍ପ ଅଳ୍ପ ଖାଉଛି, ଖାଇଲେ ସିନା ପାରିବି।
ହଉ ହଉ, ଆସ ଆମ ଘରକୁ, ବସିକି କଥା ହେବା। ତୁମେ ଏଇଠି ବସ। ହଁ ସୀତା, କଣ କହୁଥିଲ? ବାବୁ ଅଳ୍ପ ଅଳ୍ପ ଖାଉଛି,
ଏଇଥିପାଇଁ ଆମ ଘରେ ପ୍ରତିଦିନ ଝଗଡ଼ା, ମତେ ସମସ୍ତେ ଦୋଷ ଦଉଛନ୍ତି, ମୁଁ କଣ କରିବି କହିଲ ନାନୀ?
ତୁମେ ଏଥିପାଇଁ ବ୍ୟସ୍ତ ହୁଅ ନାହିଁ। ଦେଖ, ଛୁଆକୁ ଯେତେବେଳେ ଖୁଆଉଛ ସେତେବେଳେ ତୁମକୁ ଧୈର୍ଯ୍ୟ ସହ ଖୁଆଇବାକୁ ପଡ଼ିବ। ଛୁଆ ପ୍ରଥମେ ଖାଇବାକୁ ଅମଙ୍ଗ ହବ, ତାକୁ ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ କରି ଖୁଆଇବାକୁ ପଡ଼ିବ। ତା ସହିତ ଟିକେ ବୁଲେଇ ନାନା ବାୟା ଗୀତ ଗାଇ ଖୁଆଇବାକୁ ପଡ଼ିବ। ଖାଦ୍ୟକୁ ପ୍ରତିଦିନ ବଦଳେଇ ବଦଳେଇ ତାକୁ ଖୁଆଇବାକୁ ହବ, ଯାହାଫଳରେ ଯେଉଁ ଖାଦ୍ୟକୁ ସେ ପସନ୍ଦ କରିବ ତାକୁ ଅଧିକା ଖୁଆଇବ। ସେହିପରି ଖାଦ୍ୟ ତାକୁ ଖୁଆଇଲେ ଧୀରେ ଧୀରେ ସେ ଅଧିକା ଖାଇବ। ବୁଝିଲ ତ?
ହଁ ନାନୀ, ବୁଝିଲି।
ଆଚ୍ଛା, ପୁଅକୁ ଆମିଷ ଜାତୀୟ ଖାଦ୍ୟ ଦଉଛ ନା ନାହିଁ?
ତା ମନ ହେଲେ ଅଣ୍ଡା ଆଉ ମାଂସ ଖାଇଥାଏ, ତଥାପି ବହୁତ କମ।
ଯଦି ସେ ଏପରି ଖାଉଛି ତେବେ ତାକୁ ସପ୍ତାହରେ ନିଶ୍ଚୟ 2-3 ଥର ଆମିଷ ଜାତୀୟ ଖାଦ୍ୟ ଖାଇବାକୁ ଦେବା ଦରକାର, ହେଲେ ଯାଇ ବାବୁର ଓଜନ ବଢିବ।
ଘରେ ତ ମାସରେ 1-2 ଥର ଆମିଷ ହୁଏ, ସେତିକି ସେ ଖାଏ।
ତମେ ତ ଅଙ୍ଗନବାଡ଼ିରୁ ଅଣ୍ଡା ଆଣୁଥିବ?
ହଁ ଆଣୁଛି ନାନୀ।
ତାକୁ ଖାଇବାକୁ ଦିଅ। ଏହା ସହିତ ସବୁଜ ପନିପରିବା ସହିତ ଗାଜର, ବୋଇତାଳୁ, ନାରଙ୍ଗୀ ରଙ୍ଗର ପରିବା, ଋତୁ ଅନୁସାରେ ପାଚିଲା ଫଳ ଖାଇବାକୁ ଦେବ। ଯେମିତି କୁହାଯାଏ କି ପ୍ରତିଦିନ 10 ପ୍ରକାର ଖାଦ୍ୟ ଭିତରୁ 5 ପ୍ରକାରର ଖାଦ୍ୟ ଖାଇବା ନିହାତି ଦରକାର।
ହଁ ନାନୀ, ଏଥରକ ଦେବି।
ଯେହେତୁ ଛୁଆଟା ବଢୁଛି ସେଇ ଅନୁସାରେ ଖାଦ୍ୟ ମଧ୍ୟ ବଢିବା ଦରକାର। ପୁଅକୁ 2 ବର୍ଷର ହେବା ବେଳକୁ ସେ ଗିନାରେ ଗିନାଏ ଲେଖାଏଁ ଦିନରେ 2-3 ଥର ଖାଉଥିବ, ଫଳରେ ତାର ଶାରୀରିକ ମାନସିକର ପୂର୍ଣ୍ଣାଙ୍ଗ ବିକାଶ ହୋଇ ସେ ସ୍ୱାସ୍ଥ୍ୟବାନ ହେବ। ସବୁଠାରୁ ବଡ଼ କଥା ହେଲା ଯେତେବେଳେ ସେ ପରିବାରର ଅନ୍ୟ ଲୋକଙ୍କ ସହିତ ମିଶିକି ନିଜ ହାତରେ ଖାଇବ, ଖାଇବା ପୂର୍ବରୁ ସାବୁନରେ ଭଲ ଭାବରେ ତା ହାତକୁ ଧୋଇଦେବ। ସୀତା, ମନେ ରହୁଛି ତ?
ହଁ ନାନୀ।
ଯଦି ତୁ ଏହିପରି ଖାଦ୍ୟ ଛୁଆକୁ ଖାଇବାକୁ ଦେବୁ ତେବେ ବାବୁ ବହୁତ ହୃଷ୍ଟପୃଷ୍ଟ ହେବ, ଆଉ ଓଜନ ମଧ୍ୟ ତାର ବଢିବ।
ତୁମେ ଯାହା କହିଲ ସବୁ ମନେ ରଖିଛି, ତାକୁ ସବୁ କାମରେ ଲଗେଇବି। ନାନୀ, ବହୁତ ସମୟ କଥା ହେଲିଣି, ଘରେ ଖୋଜୁଥିବେ, ମୁଁ ଯାଉଛି। ଆ ପୁଅ, ଯିବା।
ହଁ ଲୋ ସୀତା, ଏମିତି ମଝିରେ ମଝିରେ ଆସୁଥିବୁ। ହଁ ମନେ ରଖ, ମା କ୍ଷୀର 2 ବର୍ଷ ପର୍ଯ୍ୟନ୍ତ ବନ୍ଦ କରିବୁନି।
ହଁ ନାନୀ, ନିଶ୍ଚୟ ମନେ ରଖିବି, ଆସୁଛି।
ହଁ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ଆପଣଙ୍କ ପରିବାରରେ ଥିବା 12-24 ମାସର ଶିଶୁମାନଙ୍କୁ ଦିନରେ 3-5 ଥର ବିଭିନ୍ନ ପ୍ରକାରର ଏହିପରି ଖାଇବାକୁ ଦିଅନ୍ତୁ, ଯାହାଫଳରେ ଶିଶୁଟି ହୃଷ୍ଟପୃଷ୍ଟ ହୋଇପାରିବ। ଏହି ଭିଡିଓର ଅଭିଜ୍ଞତାକୁ ଆପଣଙ୍କ ମୋବାଇଲରେ ଥିବା 3 ନମ୍ବର ବଟନ୍ ଦବାଇ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।